ପ୍ରଥମ କରିନ୍ଥୀୟ ବାର ପର୍ବ ବାର ପଦରୁ ଏକତିରିଶ ପଦ, ଏଫିସିୟ ଚାରି ପର୍ବ ଏଗାର ପଦରୁ ଷୋହଳ ପଦ, ପ୍ରଥମ ପିତର ଚାରି ପର୍ବ ଦଶ ପଦ। ଫଟୁ ନମ୍ବର ଛତିଶ। ଖ୍ରୀଷ୍ଟ ଚୁ ଗାଗଡ଼, ଆମଚୁ ଗାଗଡ଼ ସଭୈ ଅଙ୍ଗଚୁ କାମ ଅଲଗ ଅଲଗ। ଆଖିଚ କାମ ଦେଖତହାରା, କାନଚୁ କାମ ଶୁନତହାରା, ଟୋଣଚୁ କାମ ଖାତହାରା ଆଉ ଗୋଠିଆତହାରା। ସଭୟ ଅଙ୍ଗ ମେସୁନ କାମ କରତେ, ଯଦି ଗୋଟକ ଅଙ୍ଗ ଦୁଃଖେ ପଡ଼ତ ନହେଲେ ଘାଉ ହେଲେ ପୁରା ଧଡ଼ ଦୁଃଖ ଲାହିଦେ। ସତ ମହାପ୍ରଭୁ ଗୋଠିଆତେ ବିଶ୍ୱାସୀମାନେ ଗୋଟକ ଧଡ଼ଚୋ ଅଙ୍ଗ ମାନେ ହୁନ ଧଡ଼ଚୋ ନାଓ ଗିର୍ଜାଘର। ପ୍ରଭୁ ଯୀଶୁ ଖ୍ରୀଷ୍ଟ ହୁନ ଘରଚୋ ମୁଖ୍ୟା। ସତ ମହାପ୍ରଭୁ ସଭୟ ବିଶ୍ୱାସୀମାନକେ କାମ ଦେହୁନାହିଁ। ଜୁନା ଯୋ ଗୋଟ ଫେହଲାଇ ଦେ, ଗୀତ ଗାଉତୋହାର, ଦାମ ଦେତୋହାର, ଶିକ୍ଷା ଦେତୋହାର, ମାଇନ ଇଜତ କରତୋହାର ଆଉ ଦୁସରା ଲୋକମାନଙ୍କେ ସାହାଯ୍ୟ କରତୋହାର। ଯଦି ଗୋଟକ ବିଶ୍ୱାସୀ ହୁନ କାମ କରୁକ ନସ୍କାଏ, ଏହାରା ହେଲେ ସଭୟ ଗାଗଡ଼ଚୋ ରୂପ ଧ୍ୟାନଚୋ ଘର ଦୁଃଖ ଲାହିଦେ। ସଭୟ ବିଶ୍ୱାସୀ ସତ ମହାପ୍ରଭୁଚୋ ମାଇନ କାଜେ ଗୋଟକ ନେଙ୍ଗ କାମ କରତୋହାର ହୁନ, ସାହାରା କରତୋହାର ହୁନ।